ଏହାପରେ ବଂଶବୃଦ୍ଧି ହେଲା ଓ ଲୋକସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଅବାଧ୍ୟତା ପୃଥିବୀରେ ଦିନକୁ ଦିନ ବଢ଼ିବାକୁ ଲାଗିଲା। ଲୋକମାନେ ଈଶ୍ୱରଙ୍କର ଅବାଧ୍ୟ ହେଲେ। ଈଶ୍ୱର କହିଲେ, ମୁଁ ଏମାନଙ୍କୁ ଏଥର ଶାସ୍ତି ଦେବି ଏବଂ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କରିଦେବି। କିନ୍ତୁ ସେହି ସମୟରେ ଗୋଟିଏ ପରିବାର ଥିଲା ଯେଉଁମାନେ କି ଈଶ୍ୱରଙ୍କର ବାଧ୍ୟ ଥିଲେ। ସେହି ପରିବାରରେ ନୋହୋ ବୋଲି ଜଣେ ବୁଢ଼ା ଲୋକ ଥିଲେ। ସେ ଈଶ୍ୱରଙ୍କୁ ଖୁବ୍ ଭକ୍ତି କରୁଥିଲେ। ଦିନେ ଈଶ୍ୱର ନୋହଙ୍କୁ କହିଲେ, ମୁଁ ବହୁତ ବର୍ଷା ଓ ବନ୍ୟା ଦ୍ୱାରା ଲୋକମାନଙ୍କୁ ନଷ୍ଟ କରିବାକୁ ଯାଉଛି। ତୁମେ ଗୋଟିଏ କାମ କର, ଗୋଟିଏ ବଡ଼ ଜାହାଜ ବନାଅ। ନୋହଙ୍କ ପୁଅମାନେ ସେହି ଜାହାଜ ବନେଇବାରେ ତାଙ୍କୁ ସାହାଯ୍ୟ କଲେ। ଜାହାଜ ବନା ସରିଲା। ନୋହ ଲୋକମାନଙ୍କୁ ଆଗାମୀ ବର୍ଷା ଓ ବନ୍ୟା ବିଷୟରେ ଚେତନା ଦେଇ କହିବାକୁ ଲାଗିଲେ,
ଶୁଣ ଶୁଣ ଭାଇମାନେ, ଆମର ଅବାଧ୍ୟତା ପାଇଁ ଈଶ୍ୱର ଏ ଜଗତକୁ ବିନଷ୍ଟ କରିବେ ବୋଲି କହିଛନ୍ତି। ଅତି ଶୀଘ୍ର ଏକ ବିରାଟ ଜଳ ପ୍ଲାବନ ହେବ ଓ ପ୍ରଳୟଙ୍କରୀ ବନ୍ୟାରେ ଏ ପୃଥିବୀର ସବୁ ଧନ ଜୀବନ ବିନଷ୍ଟ ହେବ। ତା ପୂର୍ବରୁ ଈଶ୍ୱରଙ୍କ ନିକଟରେ ଆମେ କ୍ରନ୍ଦନ କରି ପ୍ରାର୍ଥନା କରିବା, ଯେପରି ଆଗାମୀ ବିପଦରୁ ସେ ଆମକୁ ଉଦ୍ଧାର କରିବେ। ଆରେ ଆରେ ଏ ପାଗଳାଟାକୁ ଦେଖ, କୁଆଡ଼େ ପ୍ରଳୟ କରି ବନ୍ୟାରେ ଆମେ ସମସ୍ତେ ବିନଷ୍ଟ ହବୁ।
ଲୋକମାନେ ନୋହଙ୍କ କଥା ଶୁଣି ହସିଲେ, କାରଣ ସେତେବେଳେ ପାଗ ଖୁବ୍ ସୁନ୍ଦର ଥିଲା। ବର୍ଷା କି ବଢ଼ି ଆସିବାର କୌଣସି ସୂଚନା ମଧ୍ୟ ନଥିଲା। ନୋହଙ୍କ କଥା ସେମାନେ ଶୁଣିଲେ ନାହିଁ। ଶେଷରେ ନୋହ ଏବଂ ତାଙ୍କ ପରିବାର ସେହି ଜାହାଜ ଭିତରକୁ ଗଲେ ଏବଂ ଈଶ୍ୱର ନିଜେ ସେହି ଜାହାଜର ଦ୍ୱାର ବନ୍ଦ କରିଦେଲେ।